ମୋ ନାଁ ସୁନିତା ଜେନା, ମୁଁ ରଙ୍ଗମାଟିଆରୁ 9 ନମ୍ବରରୁ। ଆମର ଏଠି କ୍ୟାମ୍ପେନିଂ ହେଲା, ଆଉ ଡିଜାବୁଲ ଲୋକ ଯୋଉମାନେ ରହିବେ, ଭିନ୍ନ ସମ ଯୋଉମାନେ ରହିବେ, ତାଙ୍କର ପ୍ରାୟୋରିଟି ଦେବା ପାଇଁ ତାଙ୍କ ଘର ଦୁଆର ମୁହଁରେ ଆମେ ସାଇନବୋର୍ଡ ସ୍ଥାପନ କଲୁ। ଗୋଟେ ଖୁସି ଲାଗିଲା କି ତାଙ୍କୁ ଆମେ ବେଶୀ ପ୍ରାୟୋରିଟି ଦଉଛୁ, ଯାହା ହଉ ସେମାନଙ୍କୁ ଯୋଉ ସବୁ ଆଡୁ ତାଙ୍କୁ ଯୋଉ ସୁଯୋଗ ଗୋଟେ ସହଯୋଗ ହାତରେ ମିଳୁନଥିଲା, ଆମେ ସେ ହାତଟା ବଢଉଛୁ। ସେମାନେ ବହୁତ ଖୁସି ଅଛନ୍ତି, ଆଉ ତାଙ୍କୁ ଯାହା ବି କିଛି ସାହାଯ୍ୟ ସହଯୋଗ ଦରକାର ଆମେ ଭାବୁଛୁ ଆମେ ତାଙ୍କୁ ଦେଇପାରିବୁ। ସେଥିପାଇଁ ବହୁତ ଖୁସି ଲାଗୁଛି, ସେଥିପାଇଁ ଶ୍ରୀଫଳକୁ ଆମେ ଧନ୍ୟବାଦ ଜଣାଉଛୁ।